ॐ नमो भगवते वासुदेवाय श्रीमद्भागवत दशमस्कन्ध तृतीय अध्याय शुक उवाच शुक बोलन्ति सुणराय कंस पाइला महाभय दूत पेशीला चारि दिगे विश्वासी दानवंक संगे कंसर जेते मित्र गण आसी मिलिले जणे जण चाणूर तृणावर्त वीर मुष्टिक अघा संढासुर द्विविंद नामेण वानर प्रलम्बा बकावच्छासुर पुतना नामेण राक्षसी आगे मिलिला वीर केशी बाणा नार काजरासंध स्वभावे अटन्ति ए मंद ए मंत कहिबई केते कंसर मित्र छन्ति जेते हे हांकु बसाई आसने कंस कहई खेद मने हरि हरि बोल सुण सकल वीर मणि मोहर कर्म फल बाणी नारद कहि गले मोते जदुंकु नजीबु परते जदुंक हाते मो मरण एक कथा अटई प्रमाण हिमंत कही गले मुनि ब्रह्मा कुमार महाज्ञानी तुम्भे जे मोहर विश्वास जदुंकु बेगे कर नाश शुणी असुरे परज्वली जे सने समुद्र उच्छुली जदुंकु देले कष्ट मान जहु रखिबे भगवान जादवे असुरंक डरे पलाई गले देशांतरे किकुरु नगरे पशिले पांचाल देशे के लुचिले विदेह निषध कोशले पशिले जीवन विकले जे अबाजाई न पारिले कंसरे शरण पशिले केहु सेवक पणे दास काहाकु देला लौह पास हेमन्ते वर से पुरिला पुणि देव कि प्रसविला हरि हरि बोल प्रहरी जणाइला जाई शुणि धाइला रोषवही देवकी निकटे मिलिला कोळु बाळक उच्छुडिला बेनी चरण धरि करे बुलाई पिटिला शिळारे हेमन्ते वर से वरस छपुत्र कला कंस नाश दक्षिण देव कि विकल दया सागर आदि मूल अनंत रूप धरी हरि देवकी गर्भे विजे करी ए रूपे अनंत प्रकाश गर्भे होइले अष्टमास देवकी निज देह चाही विकले निश्वास छाड़ई केते पातक कली पूर्वे पुणी होइला आसी गर्भे केते सहिबी गर्भ कष्ट विधाता कला मोते हट गर्भे धरई दस मास कोल धरिते नाही आस हेमंत विचारि विकल नयनु बहे अश्रु जल दासवत्सल भगवान जानिले देव किर मन दुर्गांकु निकटे बसाई बोलंती प्रभु भावग्राही अंबिका शुण मो उत्तर बहन जाओ मंचपुर मथुरा कंस बंदी घरे मिलिबु प्रथम प्रहरे बंदी करिछि कंस राये एक सांखुली बेनी पाए वसुदेवंकु जेते बेले धरि आनिला कंस बळे ताहार पत्नी नंद घरे जाई लुचिला कंस डरे रोहिणी नाम विद्यमान ताहार गर्भ अछि शून्य देवकी देवी निद्रा काले गर्भ हरिबु जोग बळे मिलिबु नंद घरे जाई रोहिणी गर्भे ताहा थोई जन्मिबु जशोदा उदरे मु पुणी जीवि मंच पुरे देवकी गर्भे हेबि जात मोते घे नीण जीवे तात तो ମୋତେ ଆଣିବେ ମୋତେ ଥୋଇ ଏକଥା ନ ଜାଣିବେ କେହି ଏମନ୍ତେ କଂସର ମରଣ ହସି କହନ୍ତି ନାରାୟଣ
ହରି ହରି ବୋଲ
ମଞ୍ଚେ ହୋଇବୁ ତୁଜେ ଜାତ ଜଗତେ ହୋଇବୁ ବିଖ୍ୟାତ ଲୋକେ କରିବେ ତୋତେ ପୂଜା ଅନେକ ଦେବେ ବଳି ଭୋଜା ଭକତେ ହୋଇବୁ ପ୍ରସନ୍ନ ଅନେକ ହେବ ତୋର ନାମ ଜୟା ବି ଜୟା ଭଦ୍ରକାଳୀ ମଙ୍ଗଳା ଚଣ୍ଡିକା କଙ୍କାଳୀ କନ୍ୟକା କୃଷ୍ଣା ଯେ ମାଧବୀ ଈଶାନୀ ଶାରଦା ବୈଷ୍ଣବୀ ଦୁର୍ଗା ଅମ୍ବିକା ନାରାୟଣୀ ଏକୁଅନେକ ନାମ ଭଣୀ ଗ୍ରାମ ଗ୍ରାମ କେ କରି ସ୍ଥାନ ପୂଜନ୍ତେ ହୋଇବୁ ପ୍ରସନ୍ନ ଅନେକ ନାମ ତୋ ଜଗତେ ଅନ୍ତ ମୁଁ କରିବ କେତେ ପୂଜା କରିବେ ସର୍ବସ୍ଥାନେ ରାଜା ପରଜା ଭକ୍ତମାନେ ସ୍ତୁତି ପଠନ ମନ୍ତ୍ର ଧ୍ୟାନ ଷୋଡ଼ଶ ଉପଚାର ମାନ ଶୁଣ ବଚନ ଆଦି ମାତା ଫେଡ଼ ଦେବକୀ ମନ ଚିନ୍ତା ଦେବକୀ ଗର୍ଭୁତାଣୀବୁ ରୋହିଣୀ ଗର୍ଭରେ ଥୋଇବୁ ତାହାଙ୍କ ନାମ ସଂକର୍ଷଣ ଲୋକରେ ହୋଇବେ ପ୍ରମାଣ ନାମ ହୋଇବ ବଳରାମ ବଳେ ନହିବେ କେହି ସମ ଶୁଣି ଆନନ୍ଦ ମନା ହୋଇ ମଞ୍ଚେ ଚଳିଲେ ମହାମାୟୀ ହରି ଆଦେଶ ଘେନିସିରେ ମିଳିଲେ ମଥୁରା ନଗରେ କଂସ ରାଜାର ବନ୍ଦୀ ଘରେ ମିଳିଲେ ପ୍ରଥମ ପ୍ରହରେ ରାତ୍ରେ ଦେବକୀ ନିଦ୍ରା କାଳେ ଗର୍ଭ ହରିଲେ ଯୋଗ ବଳେ ଅନନ୍ତ ଘେନି ମାୟା ଦମ୍ଭେ ଥୋଇଲେ ରୋହିଣୀର ଗର୍ଭେ ଗର୍ଭ ସଂଯୋଗ ଦେବୀ କରି ଦିନକୁ ଦିନ ଗର୍ଭ ଭାରି ସିଂହ ପୌର୍ଣ୍ଣମୀ ଦିନ ସାର ରୋହିଣୀ ପ୍ରସବେ କୁମର ଧବଳ ଜ୍ୟୋତି ରୂପ ପୁଣି ଶିରେ ସୋହଇ ସପ୍ତ ଫେଣି ଅପୁଆ ଘରେ ପୁଅ ଜାତ ଆନନ୍ଦ ହୋଏ ନନ୍ଦ ଚିତ ମୋହର ଘରେ ପୁତ୍ର ନାହିଁ ଏ ମୋତେ କାରଣ ଅଟଇ ଯାହା ସେ ଦଇବ ନିର୍ମିତ ଦୁର୍ଗା ହୋଇଲେ ଗର୍ଭଗତ ମିଳିଲେ ନନ୍ଦ ଘରେ ଯାଇ କୃଷ୍ଣ ଜନ୍ମିବା ବାଟ ଚାହିଁ ଦେବକୀ ଗର୍ଭ ଯହୁଁ ଗଲା ଲୋକେ ବୋଇଲେ ଭଲ ହେଲା ଭଲଟି ଗଲେ ନାରାୟଣ ଦେବକୀ ନ ପାଉ କସଣ ଥୋକେ ବୋଇଲେ ଭଲ ହେଲା କଂସର ଡରେ ପଳାଇଲା ପୋଡ଼ୁଏ ଦେବକୀ ଭିଆଣ କେବଳ କର୍ଣ୍ଣେ ତାନ ଶୁଣ ଏଡ଼େ ମରିଛି ଅଛି କାହିଁ କେବଳ ମୁଖ ତାନ ଚାହିଁ କାନ୍ଦିକେ ହୁଅନ୍ତି ବିକଳ କେବଳ ରଖ ଆଦି ମୂଳ ଦେବକୀ ମନର କଷଣ ଜାଣିଲେ ପ୍ରଭୁ ନାରାୟଣ ତେଜିଲେ ଜଳଧି ଶୟନ ମଥୁରା ମିଳିଲେ ବହନ ବସୁଦେବର ଦେହେ ଯାଇ ପଶିଲେ ଜ୍ୟୋତି ରୂପ ହୋଇ ବିଷ୍ଣୁର ତେଜ ପରଚଣ୍ଡ ଜେହ୍ନେ ଉଦିତ ମାରତଣ୍ଡ ଅମର ଗୁରୁ ଲଗ୍ନ ବେଳେ କାନ୍ତ କାମିନୀ ଏକ ମେଳେ ଜଗତ ମଙ୍ଗଳ ପୁରୁଷ ଦେବକୀ ଉଦରେ ପ୍ରବେଶ ଉଦୟ କାଳେ ଜେନେ ଶଶୀ ପୂର୍ବ ଦିଗରୁ ପରକାଶୀ
କୃଷ୍ଣଙ୍କୁ ଧରିଣ ଉଦର ଦେବକୀ ଦିଶିଲା ସୁନ୍ଦର ଅନ୍ଧାର ବନ୍ଦୀ ଘରେ ତେଜ ଜେହ୍ନେ ଉଦିତ ଗ୍ରହ ରାଜ ଦେବକୀ ଗର୍ଭବାସ କଥା ଶୁଣି ପାଇଲା କଂସ ବ୍ୟଥା ଭୟ ଚକିତ ମନେ ଛନ୍ନ ମିଳିଲା ଦେବକୀ ଭୁବନ ସାତକ ବାଟ ଫିଟାଇଲା ଅନ୍ଧାର ଘରକୁ ଚାହିଁଲା ଉଦୟ ହୋଇ ଦିନ କର ଜେହ୍ନା ସହିତ ମଘୋର ଦେଖି ଚକିତ କଂସ ମନେ ଭାଳି ବୋଲଇ ଭୟ ଛନ୍ନେ ନିଶ୍ଚୟ ହୋଇଲା ମରଣ ଏତ ଅନାଦି ନାରାୟଣ ଗର୍ଭେ ବିଜୟ ବ୍ରହ୍ମ ରାଶି ଏ ମୋର କାଳ ଦଣ୍ଡ ଫାଶି ଜୀବନ ନାଶିବ ମୋହର ଦେବକୀ ବଡ଼ ଇ ସୁନ୍ଦର ଏ ଯେତେ ଗର୍ଭ ପ୍ରସବିଲା ହେମନ୍ତ ବେଳେ ନ ଦିଶିଲା କି ବୁଦ୍ଧି କରିବ ଆଜ ମାରିଣ ଲଭିବ କାର୍ଯ୍ୟ ଏସନ ମନେ ବିଚାରଇ ମୁନିତ ଯାଇଛନ୍ତି କହି ଯାହା କହିଲେ ବ୍ରହ୍ମା ସୁତ ସେ କଥା ନୁହଇ ବିଅର୍ଥ ଯାଦବେ ମୋହର ବୈରି ମୋର ମରଣ ହେତୁ କରି ଦେବକୀ ବସୁଦେବ ଆଦି ଏ ମୋର ଅଟନ୍ତି ବିବାଦି ଭିଣୋଇ ଗୁଣ କର୍ମ ମାନ ଯୁବତୀ କଲା ଭିନ୍ନ ଭିନ୍ନ ଆତ୍ମବହେଣୀ ମୋର ସଲ ମୋହରେ ନଈ ଛଇ ଭଲ ସପ୍ତମ ଗର୍ଭ କିଣି ନେଲା ବୋଇଲା ଗର୍ଭ ଉଭେଇଲା ଏ ଯେ ମୋହର ଅପରାଧୀ କିସ କରିବି ଏବେ ବୁଦ୍ଧି ହସ୍ତରେ ଅଛି ମୋ ଉପାୟ ଛାଡ଼ିଲେ ନ ପାଇବି କାୟ ଦେବକୀ ପକାଇବି ମାରି ଗର୍ଭ ନାଶିବି ପେଟ ଚିରି ପୁଣି ବିଚାରୁ ଅଛି ମନେ ଏ କର୍ମ କରିବି କେଶନେ ଜୀବନ ପାଇଁ ଏଡ଼େ ପାପ କରି ପାଇବି ମନେ ତାପ ଉଭୟ ଲୋକେ ସୁଖ ନାହିଁ ନରକେ ପଡ଼ିବି ମୁଁ ଯାଇ ପାପର ମଧ୍ୟେ ପରମାଦ ସ୍ତ୍ରୀ ଗର୍ଭିଣୀ ଶିଶୁବଧ ଏ ତିନି କର୍ମ ଯେ କରନ୍ତି ଜୀବନ ଥାଉ ସେ ମରନ୍ତି ତାହାର ମରିବାର କାଳେ ନିନ୍ଦିତ ବୋଲନ୍ତି ସକଳେ ଇହ ଲୋକରେ ଅପଜସ ମରଣେ ନର କେ ପ୍ରବେଶ ହେମନ୍ତ ମନେ ବିଚାରିଲା ଖଡ଼ଗ ଘେନି ବାହୁଡ଼ିଲା ମିଳିଲା ନିଜ ପୁରେ ଯାଇ ଭାଳଇ ଚଉଦିଗ ଚାହିଁ ହରିଙ୍କି କଲା ମହାଭୟ କ୍ଷଣ କ୍ଷଣ କେ କମ୍ପେ କାୟ ଆସନ ଶୟନ ଭୋଜନେ ସ୍ନାନ ବିହାର ଜଳ ପାନେ ଗୋଡ଼ାଇଛନ୍ତି ଜେହ୍ନେ ହରି କମ୍ପଇ ମହାଭୟ କରି ବୃକ୍ଷ କାନନ ନଦୀଗିରି ସକଳ ମଣେ ନରହରି ହେମନ୍ତେ ରଜନୀ ହୋଇଲା ଘୋର ତିମିର ପ୍ରକାଶିଲା ବ୍ରହ୍ମା ଶଙ୍କର ଇନ୍ଦ୍ର ତୁଲେ ତେତିଶ କୋଟି ଦେବ ବଳେ ମିଳିଲେ ମଥୁରା ନବରେ ଦେବକୀ ଦେବୀ ବନ୍ଦୀ ଘରେ ପ୍ରଣାମ କଲେ ଜଣେ ଜଣେ କୃଷ୍ଣ ଜନନୀ ଚରଣେ ଗର୍ଭକୁ ଚାହିଁ ଗଙ୍ଗାଧର ସ୍ତୁତି କରନ୍ତି ବେଦବର ବାସବ ଆଦି ଦିଗପତି ଯେ ଯାହା ମନେ କଲେ ସ୍ତୁତି ଜୟ ଗୋବିନ୍ଦ ଦାମୋଦର ସତ୍ୟ ବଚନ ସ୍ୱାମୀ ତୋର ଆବରି ଅଛୁ ସ୍ତିନି ସତ୍ୟ ସୃଷ୍ଟିରେ ଆଦି ମଧ୍ୟ ସତେ ବ୍ରହ୍ମାଙ୍କୁ କଲୁ ଜାତ, ସତ୍ୟ ସ୍ୱରୂପ ତୁ ଅଚ୍ୟୁତ, ସତେ ତୁ ପାଳୁ ବସୁନ୍ଧରୀ, ତୋର ଭିଆଣ ନରହରି, ସତ୍ୟର ହେଉ ତୁହି ସତ୍ୟ, ସତ୍ୟ ବଚନ ସତ୍ୟ ନେତ୍ର, ସତେ ତୋହର ଆତ ଜାତ, ଆମ୍ଭେ ଜାଣିଲୁ ତୋର ସତ୍ୟ, ତୋର ଏ ସଞ୍ଚିଲା ଶୟଳ ଦୁଷ୍ଟ ନିବାରି ସନ୍ଥ ପାଳ, ଅସାଧୁ ମାରି ସତ୍ୟ ପାଳ, ତୋହର ଶରଣ ସକଳ, ସଂସାର ମଧ୍ୟେ ଦେହ ବୃକ୍ଷେ, ଏବେ ତୁ ମିଳିଲୁ ପ୍ରତ୍ୟକ୍ଷେ, ବୃକ୍ଷର ଯେତେ ଗୁଣମାନ, ଶରୀରେ ତୋହର ଭିଆଣ, ଏକଇ ବୃକ୍ଷ ବେନି ଫଳ, ଚତୁର ରସ ତିନି ମୂଳ, ପଞ୍ଚଶିକଡ଼ ତଳେ ଗଣ୍ଠି, ଆତ୍ମା ଏହାର ସଡ଼ଗୋଟି, ସାତବ କଳ ଦେହେ ଜଡ଼ି, ଅଷ୍ଟମ ଡାଳେ ଛନ୍ତି ବେଢ଼ି, ଗଣ୍ଠି ସ୍ୱଭାବେ ନବନେତ୍ର, ବିସ୍ତାର ହୋଇ ଦଶ ପତ୍ର, ଉପରେ ଛନ୍ତି ବେନି ପକ୍ଷୀ, ହେମନ୍ତ ବୃକ୍ଷ ଦେହେ ଲକ୍ଷ୍ମୀ, ମୁନି ବୋଲନ୍ତି ରାୟେ ଶୁଣ, ଦେହେ କହିବା ବୃକ୍ଷ ଗୁଣ, ହରି ହରି ବୋଲ। ବୃକ୍ଷର ପ୍ରାୟ ଦେହ ଏକ, ଫଳ ଯୋଡ଼ିଏ ଦୁଃଖ ସୁଖ, ତାମସ ରଜ ସତ୍ତ୍ୱ ଗୁଣ, ଏହାର ମୂଳଟି ପ୍ରମାଣ, ଧର୍ମ ସମ୍ପଦ କାମ ମୋକ୍ଷ, ଏ ଚାରି ରସଟି ପ୍ରତ୍ୟକ୍ଷ, ଶବଦ ରୂପ ରସ ଗନ୍ଧ, ସ୍ପରଶ ପଞ୍ଚମୂଳ ଛନ୍ଦ, ଜନ୍ମ ହୋଇଣ ଦେହ ବହି, ବାଳୁତ ରୂପେଣ ବଢ଼ଇ, ତରୁଣ ବୃଦ୍ଧ କ୍ଷୟ ମୃତ୍ୟୁ, ଆତ୍ମବିକାର ସଡ଼ ହେତୁ, ଚର୍ମ ଶୋଣିତ ମାଂସ ମେଦ, ଅସ୍ଥି ମଜ୍ଜା ଯେ ଶୁକ୍ର ଛନ୍ଦ, ଶପତ ବକଳ ଏହାର, ମୁନି କହନ୍ତି ଜ୍ଞାନ ସାର, ଭୂଜଳ ଅନଳ ସମୀର, ଖମନ ବୁଦ୍ଧି ଅହଙ୍କାର, ଏ ଅଷ୍ଟ ଡାଳଟି ଏହାର, ନବମ ଛିଦ୍ର ନବଦ୍ୱାର, ଦଶ ଇନ୍ଦ୍ରିୟ ପତ୍ର ଲେଖି, ଜୀବ ପରମ ବେନି ପକ୍ଷୀ, ହେମନ୍ତ ବୃକ୍ଷ ରୂପ ବହି, ଭାରା ଉଶ୍ୱାସୀ ରଖ ମହି, ଜଗତ ତୋର ତହୁଁ ଜାତ, ଲୟ ପାଳନ ଜଗନ୍ନାଥ, ତୋର ମାୟାରେ ମୂର୍ଖ ଜନ, ଆତ୍ମାକୁ ଦେଖନ୍ତି ସେ ଭିନ୍ନ, ଜ୍ଞାନୀ ଦେଖନ୍ତି ସେ ଏକ, ମାୟାରେ ଦିଶୁ ତୁ ଅନେକ, ତୁ ଏ ସଂସାର ଦୁଃଖ ନାଶେ, ଶରୀର ବହୁ ନାନା ଅଂଶେ, ସାଧୁଙ୍କୁ ଦିଶୁ ତୁ ନିର୍ମଳ, ଖଳ ଲୋଚନେ ଜେହ୍ନେ କାଳ, ଯେ ତୋର ପାଦେ ପଦ୍ମନାଭ, କରନ୍ତି ଆତ୍ମଜ୍ଞାନେ ଭାବ, ତୋହର ନାମ ନାବ କରି, ହେଳେ ତରନ୍ତି ଭବ ବାରି, ଭୋନାଥ କମଳ ଲୋଚନ, ମାୟାରେ ମହୁ ପ୍ରାଣୀ ମନ, ଯେ ତୋର ନାମ ନ ଭଜନ୍ତି, ମାୟା ପଟଳେ ବଣା ହନ୍ତି, ତୀର୍ଥ ସେବନ ଦାନ ତପେ, ତରିଲୁ ବୋଲୁ ଥାନ୍ତି ଆପେ, କରନ୍ତି ସିଦ୍ଧଙ୍କ ଉପାୟ, ଭେଦନ୍ତି ବ୍ରହ୍ମ ଲୋକ ଯାଏ, ତୋ ପାଦେ ନ କରି ଆଦର, ହୃଦେ ବହନ୍ତି ଅହଙ୍କାର, ତହୁଁ ପଡ଼ନ୍ତି ଦେହ ଘେନି, ଜନ୍ମ ହୁଅନ୍ତି ନାନା ଜୋନି, ଯେ ତୋର ତହିଁ ମିତ୍ର ପଣେ, ଚିତ୍ତ ଖଟାନ୍ତି ଅନୁକ୍ଷଣେ, ନିର୍ଭୟେ ଭ୍ରମନ୍ତି ସଂସାରେ, ନୃତ୍ୟ କରନ୍ତି ଜମସିରେ, ସତ ନିର୍ମଳ ଗୁଣ ଧରୁ, ଭକ୍ତଙ୍କ ପାଇଁ ଅବତରୁ, ତପସ ମାଧି ଯୋଗ କ୍ରିୟା, ବେଦେ କହନ୍ତି ମୁନି ଯାହା, ତୋ ଆରାଧନୁ ନାହିଁ ଆନ, ତୁ ପୁରୀ ଅଛୁ ସ୍ଥଳ ଶୂନ୍ୟ, ତୁ ଯେବେ ନୋହି ବୁଜଗତେ, ଅଜ୍ଞାନ ନାସି ବୁକେ ମନ୍ତେ, ଯେ ତୋତେ ଯେ ମନ୍ତ ଚିନ୍ତଇ, ଗୁଣ ପ୍ରକାଶୁ ଦେହ ବହି, ତୋହର ଗୁଣ କର୍ମ ମାନ, ସଂଖ୍ୟା କେ କରୁ ଭଗବାନ, ମନ ବଚନେ ହେ ନ ଜାଣି, କେବଳ ବେଦେ ପରିମାଣ।
प्राणी श्रवणे तोर नाम सुनी तो रूप हृदय परिमाणी तो पाद पूजार विधान इणे जे हंती सावधान जन्म मरण तांको नाही हेमंत प्रभु भावग्राही तोहर पादुजात मही ता दुख न पारिलु सही तोहर पादरज देई उश्वास कर नाथ मही स्वर्गे पशिबु पद्मनाभ तही देखिबु तोर भाव ए तोर देह वंतपण एबे जानिलु नारायण मनुष्य लीलार जे भाव जा रूप न जानन्ति देव मत्स्य कच्छ पनर सिंह कोळवामन हंस हय राजन ऋषि देव वंशे जन्म तु हेऊ जोग अंशे तिनि भुवने दुख नासी आम्भंकु पाळु ब्रह्म राशि अवनि भारा एबे हर भोनाथ शरण तोहर एमन्ते पाहिला रजनी देवकी मुख चाही भणी तोर उदरे जगन्नाथ जगत रखिबे तो सुत शुद्ध चैतन्य रूप घेनी प्रकाश होइबे मेदिनी कंसर भय छाड़ आई जाहार नामे दुख नाही अरुण तेज प्रकाशिला देवंकु उच्चाट लागिला ब्रह्मा शंकर आगे करी देवे चढ़िले जे झापुरी श्रीहरि चरणे मोचित सुजन हिते कलि गीत दशम स्कंधे हरिवाणी सुनि निर्मल हुअ प्राणी पुराण कलि गीत रस कहई जगन्नाथ दास भावे पुराण कलि गीत रस भावे कहई जगन्नाथ दास हरिहरि बोल इति श्रीमद् भागवते महापुराणे पारमहंस्यां संहितायां दशम स्कंधे पूर्वार्धे गर्भगत विष्णु ब्रह्मादि कृत स्तुतिर्नामो तृतीय अध्याय।